लीलामय विग्रहाय हेमावतीभ्यच विसुंदराय तस्मै महाप्रेमारसप्रदाय चैतन्यचन्द्राय नमो नमस्ते चैतन्यचन्द्राय नमो नमस्ते चैतन्यचन्द्राय नमो नमस्ते चैतन्यचरितामृत मध्यलीला अष्टम परिच्छेद श्लोक 57। प्रभु का हे पाड़ा श्लोका साधीर निर्णय प्राय कहे सुधर्माचरण विष्णु भक्ति हाया। अनुवाद जीवन चरम लक्ष्य संबंधे शास्त्र रु श्लोक आवृत्ति करने को श्री चैतन्य महाप्रभु रामानंद राय को आदेश कले। रामानंद राय उत्तर देले जे निजर सामाजिक स्थिति अनुसार निर्धारित कर्तव्य पालन कले सुधर्मा आचरण कले बा सुधर्मा आचरण कले मनुष्यर मूल कृष्ण चेतना जागृत होता है। भावार्थ श्री प्रभुपाद महाराज कहते ए संबंध में श्री रामानुजाचार्य वेदार्थ संग्रह उल्लेख कर जे जीव पक्षरे भक्ति जाजन स्वाभाविक भाव अत्यंत प्रिय अटे। वास्तव में यह जीवन लक्ष्य अटे। यही भक्ति जाजन परम ज्ञान व कृष्ण चेतना अटे एवं यह समस्त भौतिक कार्यकलापुर अनाशक्ति आणे। दिव्य अवस्था रे जीव परम पुरुष सेवार श्रेष्ठत्व परिपूर्ण भाव स्वीकार करें। भक्त मैंने केवल भक्ति पालन भक्ति जाजन द्वारा परम पुरुष को लाभ करती। ये ज्ञान साहाय्य मनुष्य निजर वृत्तिगत कर्तव्य व स्वधर्म आचरण में निजुक्त रुहे एवं ताको ही भक्ति योग कहुए। भक्ति योग संपादन करने द्वारा मनुष्य शुद्ध भक्ति जाजन स्तर को उठी पारे। श्री व्यासदेव पिता महान संत पराशर मुनि निर्दिष्ट भाव उल्लेख करे वर्णाश्रम अनुसार निजर कर्तव्य पालन करने द्वारा मनुष्य समाज में अवशेष भगवत भक्ति जागृत हो पारे। मनुष्य मानक स्वधाम भगवान निकट को फेरी जबार सुजोग देवाई परम पुरुष भगवान वर्णाश्रम धर्म व्यवस्था कर भगवद गीता पुरुषोत्तम नाम परिचित परम पुरुष भगवान श्रीकृष्ण स्वयं अवतीर्ण हो घोषणा करते से वर्णाश्रम धर्म प्रवर्तन करगवद गीत उल्लेख अच्छी 4:13 चातुर्वर्ण मया सृष्ट गुण कर्म विभाग स तस्य कर्ता विधि अकर्ताम भयम। भगवदगीतार अन्य एक स्थान में भगवान कहते 18:45-46 श्लोक ये स्वे स्वे कर्मणि अविरत संसिद्धि लभते नर स्वकर्मा निरत सिद्धि यथा विन्दति सत्सुणु यथा प्रवृत्तिर्भूतानां येन सर्वमिदं ततं स्वकर्मणान्तमभ्यर्च सिद्धि विन्दति मानव। मनुष्य समाज को ब्राह्मण क्षत्रिय वैश्य शूद्र यही चारिभाग विभक्त करा जावा उचित एवं प्रत्येक लोक निजर वृत्तिगत कर्तव्य निजुक्त रहा उचित। भगवान कहते जे निजर वृत्तिगत कर्तव्य निजुक्त थिबा लोक निजर निर्दिष्ट कर्तव्य संपादन करुला बेले केवल भगवान भक्ति जाजन करने द्वारा परिपूर्णता लाभ करें। वास्तव में एक श्रेणीहीन समाज आधुनिक आदर्श केवल कृष्ण चेतना द्वारा प्रवर्तन कर पार समस्त लोक निज निजर वृत्तिगत कर्तव्य पालन करंतु एवं से लाभ को भगवत सेवा लगी दान करंतु। अन्य भाषा कहले निजर वृत्तिगत कर्तव्य संपादन करी एवं तार फल को भगवत सेवा रे विनियोग करी जीवन परिपूर्णता लाभ करा जाई पारे। यही पद्धति को बोधायन तंक द्रुमिड रुहदेव कपर्दी एवं भारुचि भली महापुरुष मैंने समर्थन करछंती। यह मध्य वेदांत सूत्र द्वारा समर्थित होइछि। ओम अज्ञानतिमिरांधस्य ज्ञानांजनशलाकया चक्षुरुन्मीलितं येन तस्मै श्रीगुरवे नमः। हरे कृष्ण। आम चैतन्य चरितामृत मध्य लीला अष्टम परिच्छेद श्लोक 58 पर आलोचना करिबा। तेणु ये चैतन्य चरितामृत मध्य लीला ଶଙ୍କର ସନ୍ନ୍ୟାସ ଗ୍ରହଣ ପରେ 24 ବର୍ଷ ମହାପ୍ରଭୁଙ୍କର ଜୀବନଲୀଳା ଭୌତିକ ଭବ ଜଗତରେ ଅଠଚାଳିଶ ବର୍ଷ ଧରି ହୋଇଥିଲା। ତେଣୁ 24 ବର୍ଷ ସେ ନବଦ୍ୱୀପରେ ସନ୍ନ୍ୟାସ ଗ୍ରହଣ ପୂର୍ବରୁ ସବୁ ଲୀଳା କରିଥିଲେ, ଯାହାକୁ ଆଦିଲୀଳାରେ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ସେଥିରେ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କଲେ କଟୁଆରେ କେଶବ ଭାରତୀଙ୍କ ପାଖରୁ 24 ବର୍ଷରେ। 24 ବର୍ଷର ଶେଷ ମାଘ ମାସରେ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ତେଣୁ ସନ୍ନ୍ୟାସ ଗ୍ରହଣ କରି ସେ ଆସିଲେ, ଯଦିଓ ସେ ଯାଉଥିଲେ ବୃନ୍ଦାବନକୁ, କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ଇତ୍ୟାଦି ଏମାନେ ସବୁ ତାଙ୍କୁ ବାଟ ଭୁଲେଇଦେଲେ। ଯେ ଚାହୁଁନଥିଲେ ସେମାନେ ଯେ ମହାପ୍ରଭୁ ବୃନ୍ଦାବନ ଯାଆନ୍ତୁ, ଯେଉଁମାନେ ସନ୍ନ୍ୟାସ ଗ୍ରହଣ କରନ୍ତି ସେମାନେ ବୃନ୍ଦାବନ ଯାଆନ୍ତି, କିନ୍ତୁ ମହାପ୍ରଭୁଙ୍କୁ ବାଟ ଭୁଲେଇ ସେ ଆଣିଲେ, ପୁଣି ଶାନ୍ତିପୁରକୁ ଆଣିଲେ। ଶାନ୍ତିପୁରରେ ଅଦ୍ୱୈତାଚାର୍ଯ୍ୟଙ୍କର ଗୃହରେ ସେ ବାସ କିଛି ଦିନ ରହିଲେ, ଏବଂ ସେଇଠି ତାଙ୍କ ମା ସତୀଦେବୀ ଆସିଥିଲେ ଏବଂ ସମସ୍ତ ଭକ୍ତବୃନ୍ଦ ଆସି ତାଙ୍କୁ ବହୁତ ତାଙ୍କର ସଙ୍ଗ କରି ବହୁତ ମନଦୁଃଖ କରିଥିଲେ। ତାପରେ ମା କହିଲେ ଯେ ତୁମେ ଏଇ ଜଗନ୍ନାଥ ପୁରୀରେ ରୁହ। ତେଣୁ ସେ ଜଗନ୍ନାଥ ପୁରୀରେ ବାକି ଯେଉଁ 24 ବର୍ଷ ରହିଲା ଏ ଜଗନ୍ନାଥ ପୁରୀରେ ହିଁ ଅବସ୍ଥାନ କରିଥିଲେ। ଏ ଆମର ଓଡ଼ିଶା ଦେଶକୁ ଧନ୍ୟ କରିଛନ୍ତି, ଓଡ଼ିଶାବାସୀମାନଙ୍କୁ ମଧ୍ୟ ଧନ୍ୟ କରିଛନ୍ତି। ତେଣୁ ମହାପ୍ରଭୁ ଯେତେବେଳେ ଆସିଲେ, ସେଇ ସେତେବେଳେ ତ ଗାଡ଼ି ମଟର ନଥିଲା, ସବୁ ଚାଲି ଚାଲିକି ଆସୁଥିଲେ, ଏବଂ ଭଗବାନଙ୍କ ମହାପ୍ରଭୁଙ୍କ ସାଙ୍ଗରେ ଆସିଥିଲେ କିଏ କିଏ ନା ନିତ୍ୟାନନ୍ଦ, ଆଚାର୍ଯ୍ୟ ରତ୍ନ, ତାପରେ ମୁକୁନ୍ଦ, ତିନି ଜଣ ପ୍ରଭୁ ପାଛେ ପାଛେ ତିନି କରେନ ଗମନ, ନିତ୍ୟାନନ୍ଦ, ଆଚାର୍ଯ୍ୟ ରତ୍ନ ଏବଂ ମୁକୁନ୍ଦ, ଚନ୍ଦ୍ରଶେଖର ଆଚାର୍ଯ୍ୟ, ଆଚାର୍ଯ୍ୟ ରତ୍ନ ବୋଲି କୁହାଯାଉଛି, ଏବଂ ମୁକୁନ୍ଦ, ଏ ତିନି ଜଣ ମହାପ୍ରଭୁଙ୍କ ସହିତ ଆସିଥିଲେ। ତେଣୁ ମହାପ୍ରଭୁ ବାଟରେ ଅନେକ ଲୀଳା ସଂକୀର୍ତ୍ତନ କରିକରିକି ଆସିଥିଲେ, ଅନେକ ଲୀଳା ସବୁ ହୋଇଛି। ତେଣୁ ତାପରେ ଯେତେବେଳେ ସେ ପୁରୀକି ଆସି ପହଞ୍ଚିଲେ, ସେହି ସମୟରେ ଦଣ୍ଡଭଙ୍ଗା ସ୍ଥାନ ରହିଛି, ଯେଉଁଠି ମହାପ୍ରଭୁଙ୍କର ଦଣ୍ଡକୁ ଭାଙ୍ଗି ଦେଇଥିଲେ ନିତ୍ୟାନନ୍ଦ ପ୍ରଭୁ। ତେଣୁ ମହାପ୍ରଭୁ କ୍ରୋଧ ପ୍ରକାଶ କରି କହିଲେ, ତୁମେ ଆଗରେ ଯିବ ଯଦି ଯାଅ, ନହେଲେ ମୁଁ ଆଗରେ ଯିବି। ତେଣୁ ନିତ୍ୟାନନ୍ଦ ପ୍ରଭୁ ଇତ୍ୟାଦି ସେମାନେ କହିଲେ, ଆପଣ ଆଗରେ ଯାଆନ୍ତୁ। ତେଣୁ ମହାପ୍ରଭୁ ଯେତେବେଳେ ଆସୁଛନ୍ତି, ଅଠର ନଳାରେ ପତିତ ପାବନ ବାନା ଦୃଶ୍ୟ ହେଲେ, ମନ୍ଦିରର ପତିତ ପାବନ ବାନା ରହିଛି, ଅଠର ନଳାରୁ ଦେଖାଯାଉଛନ୍ତି, ତେଣୁ ନୀଳଚକ୍ର ଦେଖାଯାଉଛନ୍ତି। ତେଣୁ ସେ ସେଇଠୁ ବହୁତ ଜୋରରେ, ବହୁତ ଖୁବ୍ ଦ୍ରୁତ ଗତିରେ ଆଗେଇଲେ, ଭଗବାନଙ୍କ ପ୍ରତି ଭାବ ବେଶରେ ସେ ଧାଉଁଛନ୍ତି। ଏବଂ ମନ୍ଦିରରେ ଯେତେବେଳେ ଭଗବାନଙ୍କୁ ଦର୍ଶନ କରୁଛନ୍ତି, ଭଗବାନ ତାଙ୍କୁ ଶ୍ୟାମ ସୁନ୍ଦର ରୂପରେ ଦର୍ଶନ ଦେଉଛନ୍ତି, ତେଣୁ ସେ ମୂର୍ଚ୍ଛିତ ହୋଇ ପଡ଼ିଯାଇଥିଲେ। ତାପରେ ଅନେକ କଥା ଅଛି, ଏବଂ ବିଶେଷ ଭାବେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କୁ ନେଇ ତାଙ୍କର ଗୃହରେ ତାଙ୍କୁ ଚେତନା ଫେରାଇଥିଲେ। ତେଣୁ ଏହିଭଳି ଭାବରେ ସେ ପୁରୀରେ କିଛି ଦିନ ଅବସ୍ଥାନ କରି ତାପରେ ଯାଇଥିଲେ ଦାକ୍ଷିଣାତ୍ୟ ତୀର୍ଥ ଭ୍ରମଣରେ ଯାଇଥିଲେ। ପ୍ରକୃତରେ ଏ ଦାକ୍ଷିଣାତ୍ୟବାସୀମାନଙ୍କୁ ଉଦ୍ଧାର କରିବା ପାଇଁ ସେ ଯାଇଛନ୍ତି। ତେଣୁ ଏଇସବୁ ବିଭିନ୍ନ ଦାକ୍ଷିଣାତ୍ୟ ଭ୍ରମଣରେ ଯେଉଁ ବିଭିନ୍ନ ପ୍ରକାର ଲୀଳା ହୋଇଥିଲା, ତାଧିରୁ ଏଇ ଗୋଟିଏ ଲୀଳା। ମହାପ୍ରଭୁ ଯେତେବେଳେ ଗୋଦାବରୀ ନିକଟରେ ପହଞ୍ଚନ୍ତି, ଗୋଦାବରୀ ନଦୀରେ, ନଦୀ ତଟରେ, ସେଇଠି ରାୟ ରାମାନନ୍ଦଙ୍କ ସହିତ ଭେଟ ହୋଇଛି। ରାୟ ରାମାନନ୍ଦ ଯଦିଓ ଓଡ଼ିଆ ଥିଲେ, କିନ୍ତୁ ସିଏ ସେଇଠି ରହିଥିଲେ, ସେଠି ଆମର ରାଜା ପ୍ରତାପଭଦ୍ରଙ୍କର ସେଠି ଥିଲା, ଓଡ଼ିଶା ଶାସନ ଥିଲା ସେଠି। ତେଣୁ ସେଇଠି ମହାପ୍ରଭୁ ଏବଂ ରାୟ ରାମାନନ୍ଦଙ୍କର ସହିତ ଭେଟ ହୋଇ ବହୁତ ଆଲୋଚନା ହୋଇଛି, ତା ଦେହରେ ମୁଖ୍ୟ ଏଇ ଗୋଟିଏ ବସ୍ତୁ ବିଷୟବସ୍ତୁ ରହିଛି। ତେଣୁ ମହାପ୍ରଭୁ ପଚାରୁଛନ୍ତି ଯେ प्रभु कहे पड़ श्लोक साध्यर निर्णय राय कहे सुधर्मा चरणे विष्णु भक्त हाय। यद्यो भगवान से स्वयं भगवान तांकर कौन सी ज्ञानर अभाव नहीं से रायन मंडल पचार संधी जो ये शिक्षा दौंती जने ज्ञान प्राप्त होगापी जन उपयुक्त गुरु को पाक जावाक पड़ो तेणु राय रामानंद निजे से निजुक शूद्र बोली भावुँच कहीं से राजा पाखे सेवा करूद्र प्रकार कर सन्यासी तेणु तुम कौन से ज्ञान प्रदान करेंगे से स्वयं भगवान से जापारे स्वयं भगवान बोली पूर्व सब तक रही भाव आदान प्रदान होेणु महाप्रभु कहते हैं किवा विप्र किवा न्यासी शूद्र के नय जेई कृष्ण तत्ववेता से गुरु है। महाप्रभु कहले जे जे तमें जो उत्तर देवाई द्विधावध करे कृष्ण तत्ववेता से गुरु से किसी नियम ना जड़े ब्राह्मण बा सन्यासी होमती कि शूद्र व्यक्ति से कृष्ण गुरु हो पारे कृष्ण तत्व जानवर अच्छे भगवद गीता सप्तम अध्याय तृतीय श्लोक भगवान कहते मनुष्याण सहस्रेशु कश्चित जतति सिद्धये जतदामपि सिद्धानां कश्चिन मांग विधि तत्वता खूब क्वचित लोक भगवान को तत्व जानती तेणु ये जो राय रामानंद ये भगवान तत्व जानती भगवान पार्षद सी तेणु महाप्रभु जो प्रश्न पचारे राय रामानंद उत्तर दौरान प्रभु आपण हूँ जंत्री मुझे आपण बीणा जंत्र आपण जो भाई भाव में मत बजाप चाहती आप बजातु कही उत्तर दौरान तेणु प्रथम राय रामानंद कहते वर्णाश्रम चारवता पुरुषेण परपुमान विष्णु आराध्यते पंथा नान्योष कारण भगवान को तोष करवाई सतोष करवाई बामर जो साध्य साधन साध्य हूँ अंतिम लक्ष्य आम जीवन कौन अंतिम लक्ष्य साध्य एवं से अंतिम लक्ष्य प्राप्त होगापी कौन साधन कौली भाव में आम से अंतिम लक्ष्य प्राप्त हो पार जो कथा पचारे भगवद गीतार अर्जुन पचारे प्रभु मोर लक्ष्य कौन आप कहतु कार्पण्य दोषोपहत स्वभाव पृछामी तांग धर्म सम्मूढ़चेता जेयस्याश्चित गृहितन्मे शिष्यस्तेह साधि मांग तांग प्रपन्नम मोर श्रेय मोर जीवन लक्ष्य कौन से कहतु एवं किभली से लक्ष्य मु हासिल करी से कथा कहतु साध्य साधन प्रश्न पचरा जाणु भगवान कहे से साध्य साधन विषय कहे से भगवान आज पचारुंट राय रामानंद को ये कौन साध्य साधन कौन मनुष्यर लक्ष्य कौन एवं किभली से लक्ष्य को प्राप्त हो पार उपाय कौन राय रामानंद प्रथम कहते जे वर्णाश्रम चारवता पुरुषेण पर पुमान ये विष्णु पुराण रु तीन आठ नौ श्लोक श्लोकटी उद्धार कर राय रामानंद जो मैंने उन्नत भक्त जो मैंने उत्तम अधिकारी से मैंने जहाँ कहे श्लोक शास्त्र उद्धार कर कहे शास्त्र युक्त सुनिपण दृढ़ श्रद्धाधार उत्तम अधिकारी से ही तार संसार चैतन्य महाप्रभु एक कहते जो मैंने भक्तिर उन्नत स्तर पहुँची गले उत्तम अधिकारी जो मैंने भक्तिर विभिन्न स्तर रही कनिष्ठ मध्यम एवं उत्तम स्तर जो मैंने उत्तम स्तर रही से मैंने शास्त्र युक्त सुनिपण से मैंने जहाँ कहे कि मनगढ़ा कथा कहे ना शास्त्र उद्धार कर कथा कह शास्त्र युक्त सुनिपुण शास्त्र उद्धार कर बहुत निपुण दक्ष एवं दृढ़ श्रद्धाधार दृढ़ श्रद्धा कहले विश्वास दृढ़ विश्वास से कथार दृढ़ विश्वास रही शास्त्र दृढ़ विश्वास रही ଉତ୍ତମ ଅଧିକାରୀ, ସିଏ ହେଉଛନ୍ତି ଉତ୍ତମ ଅଧିକାରୀ, ଶ୍ରେଷ୍ଠ ଭକ୍ତ ସିଏ। ତାର ହିଁ ସଂସାର, ସମସ୍ତଙ୍କୁ ସଂସାରକୁ ତାରଣ କରିଦେବେ, ତାଙ୍କର ଯେଉଁମାନେ ଆଶ୍ରୟ ନେବେ ସେମାନେ ତରିଯିବେ ଭବସାଗରରୁ। ଏବଂ ଶ୍ରୀମଦ୍ ଭାଗବତମ ଏକାଦଶ ସ୍କନ୍ଧରେ ନବଯୋଗେନ୍ଦ୍ର ମଧ୍ୟ ସେ କଥା କହୁଛନ୍ତି, ଉତ୍ତମ ଅଧିକାରୀ ବିଷୟରେ କହିଛନ୍ତି ଦ୍ୱିତୀୟ ଅଧ୍ୟାୟରେ, ଯେ ସର୍ବଭୂତି ସୁଜା ପଶ୍ଚେତ୍ ଭଗବତ ଭାବମାତ୍ମାନ ଭୂତାନି ଭଗବତୀ ଆତ୍ମାନି ଏସ ଭାଗବତ ଉତ୍ତମ। ଇଏ ହେଉଛି ଶ୍ରେଷ୍ଠ ଭାଗବତ ବା ଶ୍ରେଷ୍ଠ ଭକ୍ତ, ଯିଏକି ସର୍ବଭୂତେଷୁ ସବୁଠାରେ ଯିଏ ଦର୍ଶନ କରନ୍ତି, ସର୍ବଭୂତେଷୁ ଯାହା ପଶ୍ଚେତ୍ କ'ଣ ଦର୍ଶନ କରନ୍ତି ନା ଭଗବତ ଭାବମାତ୍ମାନ, ଭଗବାନଙ୍କୁ ଦର୍ଶନ କରନ୍ତି ଭଗବତ ଭାବ। ଭୂତାନି ଭଗବତୀ ଆତ୍ମନି, ସମସ୍ତ ଜୀବମାନଙ୍କ ଠାରେ ଭଗବାନଙ୍କୁ ଯିଏ ଦର୍ଶନ କରନ୍ତି ସିଏ ହେଉଛନ୍ତି ଏସ ଭାଗବତ ଉତ୍ତମ, ଇଏ ହେଉଛନ୍ତି ଶ୍ରେଷ୍ଠ ଭାଗବତ। ତେଣୁ ରାୟ ରାମାନନ୍ଦ ଜଣେ ସେହିଭଳି ଭାବରେ ଶ୍ରେଷ୍ଠ ଭାଗବତ ଥିଲେ, ତେଣୁ ସିଏ ଯେଉଁ କଥା କହିଲେ ସେ କହୁନାହାନ୍ତି ମୁଁ ଭାବୁଛି ଏହା ହେଇପାରେ ନା, ଶାସ୍ତ୍ରରୁ ଉଦ୍ଧାର କରି କହୁଛନ୍ତି, ଏ ବିଷ୍ଣୁ ପୁରାଣର ଶାସ୍ତ୍ରଟିକୁ କଥାକୁ ଉଦ୍ଧାର କରିଛନ୍ତି। ଭଗବତ ଗୀତାରେ ମଧ୍ୟ ଭଗବାନ ସେ କଥା କହିଥିଲେ, ଏ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥ ସେ କଥା କହିଲେ, ଯଥା ପ୍ରବୃତ୍ତିର ଭୂତାନାମ ଯେନ ସର୍ବମିଦମ ତତମ ସ୍ୱକର୍ମଣା ତମ ଭେର୍ଯ୍ୟ ସିଦ୍ଧିଂ ବିନ୍ଦନ୍ତି ମହାନବ। ଅଷ୍ଟମ ଅଧ୍ୟାୟ ଅଷ୍ଟାଦଶ ଅଧ୍ୟାୟ 46 ଶ୍ଳୋକରେ ଏ କଥା କହିଛନ୍ତି, ଯେ ଆମର ଯେଉଁ ବର୍ଣ୍ଣାଶ୍ରମ ରହିଛି ଚତୁର୍ବର୍ଣ୍ଣ ମାୟା ସୃଷ୍ଟ, ଏଇଟା ମଧ୍ୟ କହିଛନ୍ତି ଚତୁର୍ଥ ଅଧ୍ୟାୟରେ, ଚାରିବର୍ଣ୍ଣ କଥା ଯେଉଁ ରହିଛି ଚତୁର୍ବର୍ଣ୍ଣ ମାୟା ସୃଷ୍ଟ ଗୁଣ କର୍ମ ବିଭାଗ ସହ, ଚାରିବର୍ଣ୍ଣ କିଭଳି ହେଇଛି ନା ଗୁଣ ଏବଂ କର୍ମ ଅନୁସାରେ। ଭୌତିକ ଜଗତରେ ସମସ୍ତେ ଏଇ ଗୁଣ ଦ୍ୱାରା ପ୍ରଭାବିତ ହେଉଛନ୍ତି, କିଏ ସତ୍ୟଗୁଣ ଦ୍ୱାରା ପ୍ରଭାବିତ ହେଉଛନ୍ତି, କିଏ ରଜଗୁଣ ଦ୍ୱାରା, କିଏ ତମଗୁଣ ଦ୍ୱାରା, କିଏ ମିଶ୍ରିତ ଗୁଣ ଦ୍ୱାରା ପ୍ରଭାବିତ ହେଉଛନ୍ତି। ତେଣୁ ଭଗବାନ କହିଲେ ଚତୁର୍ବର୍ଣ୍ଣ ମାୟା ସୃଷ୍ଟ, ଭଗବାନ ସୃଷ୍ଟି କରିଛନ୍ତି ଏ ଚାରିବର୍ଣ୍ଣ, ଇଏ କୌଣସି ମନକୁ ତିଆରି ହେଇନି, ଭଗବାନ ନିଜେ ସୃଷ୍ଟି କରିଛନ୍ତି ଚତୁର୍ବର୍ଣ୍ଣ ମାୟା ସୃଷ୍ଟ। ଗୁଣ କର୍ମ ବିଭାଗ ସହ, ଗୁଣ ଅନୁସାରେ ଏବଂ କର୍ମ ଅନୁସାରେ ଏଇଟା ବର୍ଣ୍ଣ ନିର୍ଣ୍ଣୟ କରିଛନ୍ତି ଭଗବାନ, ଜାତି ଅନୁସାରେ ହେଇନି, ଯିଏ ବ୍ରାହ୍ମଣ କୂଳରେ ଜନ୍ମ ହେଇଗଲେ ସେ ବ୍ରାହ୍ମଣ ହେଇଯିବେ ତା ନୁହଁ, ତାଙ୍କର ସେଇ ଗୁଣ ଥିବାର ଅଛି ଏବଂ ସେଇ ଅନୁସାରେ ସେ କର୍ମ କରୁଥିବାର ଅଛି, ତାହେଲେ ସେ ସେହି ବର୍ଣ୍ଣରେ ଯିବେ, ଚତୁର୍ବର୍ଣ୍ଣ ମାୟା ସୃଷ୍ଟ ଗୁଣକର୍ମ ବିଭାଗ ସହ। ତସ କର୍ତ୍ତାରମପି ମାମ, ଏ କର୍ତ୍ତା ଏ ସୃଷ୍ଟି କରିଛନ୍ତି ଭଗବାନ, କିନ୍ତୁ ବିଧି ଅକର୍ତ୍ତାରମଭ୍ୟମ, ଭଗବାନ ଯେ ଚାରିବର୍ଣ୍ଣ ଭିତରେ ତା ନୁହଁ, ସେ ହେଉଛନ୍ତି ଅକର୍ତ୍ତା, ସେସବୁ କରିକିରି ମଧ୍ୟ କିଛି କରୁନାହାନ୍ତି। କର୍ମାଣି ଅନ୍ୟସ୍ୟ ଭବ ଭବିଷ୍ୟତି, ଭଗବାନଙ୍କର ଅଦ୍ଭୁତ କର୍ମ ସବୁ ରହିଛି, ଭଗବାନ ଯେଉଁ କର୍ମ କରୁଛନ୍ତି ଏ ଚାରିବର୍ଣ୍ଣ ଅନୁସାରେ ଯେଉଁମାନେ କର୍ମ କରିବେ ତାଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଚାରିବର୍ଣ୍ଣ ସୃଷ୍ଟି କରିଛନ୍ତି ଭଗବାନ, କିନ୍ତୁ ଭଗବାନ ଯେଉଁ କାର୍ଯ୍ୟ କରୁଛନ୍ତି ତାଙ୍କର କୌଣସି ଆବଶ୍ୟକତା ନାହିଁ। କର୍ମାଣି ଅନ୍ୟସ୍ୟ, ଭଗବାନଙ୍କର କୌଣସି ଆବଶ୍ୟକତା ନଥାଏ କିନ୍ତୁ ସେ କର୍ମ କରନ୍ତି। ତେଣୁ ଭଗବାନ ଏଇଭଳି ଭାବରେ ଚାରିବର୍ଣ୍ଣ ସୃଷ୍ଟି କରିଛନ୍ତି, ଏବଂ ଅନ୍ତିମରେ କହିଲେ ଅଷ୍ଟାଦଶ ଅଧ୍ୟାୟରେ ଯେ ଯାହାର ଯେଉଁଭଳି ଭାବେ ପ୍ରବୃତ୍ତି ରହିଛି, ଆମର ସ୍ୱାଭାବିକ ପ୍ରବୃତ୍ତି ରହିଛି, ଆମର ପୂର୍ବ ଦେହିନାଂସା ସ୍ୱଭାବ ଯା ତ୍ରିବିଧା ଭକ୍ତି ଶ୍ରଦ୍ଧା ଦେହିନାଂସା ସ୍ୱଭାବ ଯା, ଭଗବତ ଗୀତା ସପ୍ତଦଶ ଅଧ୍ୟାୟରେ ଭଗବାନ କଥା କହିଛନ୍ତି, ଆମ ପୂର୍ବ ସ୍ୱଭାବ ଅନୁସାରେ ଆମେ ଏଇ ଜନ୍ମରେ କାର୍ଯ୍ୟ କରୁଛେ, ତେଣୁ ଆମର ଯେଉଁଭଳି ଭାବରେ ପ୍ରବୃତ୍ତି ରହିଛି ସମସ୍ତଙ୍କର ସେଟା ରହିଛି, ଖାଲି ମନୁଷ୍ୟମାନଙ୍କର ରହିଛି ତା ନୁହଁ, ସର୍ବମିଦମ ତତମ ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କର ସେ ପ୍ରବୃତ୍ତି ରହିଛି, ତେଣୁ ସ୍ୱକର୍ମଣ ତମ ଭ୍ୟର୍ଥ ସିଦ୍ଧିଂ ବିନ୍ଦନ୍ତି ମହାନ, ସ୍ୱକର୍ମ ସେ ଗୁଣ ଅନୁସାରେ ସେ କର୍ମ କରି ସିଦ୍ଧିପ୍ରାପ୍ତ ହୋଇଯିବେ। ତେଣୁ ବିଷ୍ଣୁ ପୁରାଣର ଏହି ଉକ୍ତିଟିକୁ ଉଦ୍ଧାର କରିଥିଲେ ରାୟ ରାମାନନ୍ଦ, ଯେ ବର୍ଣ୍ଣାଶ୍ରମ ଚାରବତା, ବର୍ଣ୍ଣ ଏବଂ ଆଶ୍ରମ ଚାରି ବର୍ଣ୍ଣ ରହିଛି, ବ୍ରାହ୍ମଣ କ୍ଷେତ୍ରୀୟ ବୈଶ୍ୟ ଶୂଦ୍ର ଏବଂ ଚାରି ଆଶ୍ରମ ରହିଛି, ବ୍ରହ୍ମଚାରୀ ଗୃହସ୍ଥ ବାହନପ୍ରସ୍ଥ ଏବଂ ସନ୍ନ୍ୟାସ। ଏ ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପର ପୁମାନ, ପରମ ପୁରୁଷ ଭଗବାନଙ୍କର ବିଷ୍ଣୁଙ୍କର ଆରାଧ୍ୟତି, ଆରାଧନା କରିବା ପାଇଁ ଏକମାତ୍ର ପନ୍ଥା, ନାନ୍ୟତତ୍ତ୍ୱ କାରଣ, ଅନ୍ୟ କୌଣସି ଉପାୟ ନାହିଁ। ବିଷ୍ଣୁପୁରାଣ ବର୍ଣ୍ଣନା କରାଗଲା। ଏ ବର୍ଣ୍ଣାଶ୍ରମ ମହିମାକୁ ବର୍ଣ୍ଣନା କରିବା ପାଇଁ, ମହିମାକୁ ପ୍ରତିପାଦନ କରିବା ପାଇଁ ବିଷ୍ଣୁପୁରାଣ ଏଇଟା ବର୍ଣ୍ଣନା କରାଯାଇଛି। କିନ୍ତୁ ମହାପ୍ରଭୁ କହିଲେ ଏହୋ ବାହ୍ୟ ଆଗେ କହାର, ଏଇଟା ବର୍ଣ୍ଣାଶ୍ରମ ଚାର ଯେଉଁ ରହିଛି ସେଇଟା ଅନ୍ୟ ଯୁଗରେ ସମ୍ଭବ ହେଉଥିଲା, କିନ୍ତୁ କଳି ଯୁଗରେ ସେଇଟା ସମ୍ଭବ ନୁହଁ। ବର୍ଣ୍ଣାଶ୍ରମ ଏହୋ ବାହ୍ୟ ଆଗେ କହାର, ନହେଲେ ଆର ଆଉ ଗୋଟେ ମଧ୍ୟ ଅର୍ଥ ହେଉଛି, ବର୍ଣ୍ଣାଶ୍ରମ କହିଲେ ଏ ଶରୀର ସମ୍ବନ୍ଧୀୟ କଥା ବୁଝାଉଛି, ଆତ୍ମ ସମ୍ବନ୍ଧୀୟ କଥା ଏଠି କୁହାଯାଉ ନାହିଁ। ତେଣୁ ମହାପ୍ରଭୁ କହିଲେ ଏହୋ ବାହ୍ୟ ଆଗେ କହାର, ଆଉ କ'ଣ ଅଛି ଆପତ୍ତି ଯଦି କୁହ। ତେଣୁ ରାୟରମାନନ୍ଦ କହିଲେ କୃଷ୍ଣ କର୍ମାର୍ପଣ ସର୍ବସାଧ୍ୟ ସାର, ସାଧ୍ୟ ଯେଉଁ ଲକ୍ଷ୍ୟ ଆମର ରହିଛି ଶ୍ରେଷ୍ଠ ଲକ୍ଷ୍ୟ ହେଉଛି କୃଷ୍ଣ କର୍ମାର୍ପଣ, ଭଗବାନଙ୍କୁ ସବୁ କର୍ମ ଅର୍ପଣ କରିବା। ଭଗବତ ଗୀତାରେ ମଧ୍ୟ ସେ କଥା କହିଛନ୍ତି ନବମ ଅଧ୍ୟାୟରେ, ଭଗବାନ ଯତ୍ କରୋସି ଯତ୍ ଅଶ୍ନାସି ଯତ୍ ଜୁହୋସି ଦଦାସି ଯତ୍ ଯତ୍ ତପସ୍ୱସି କୌନ୍ତେୟ ତତ୍ କୁରୁଷୁ ମଦର୍ପଣ। ଯେଉଁ ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କ କଥା କହୁଛନ୍ତି, ଯାହା ତୁମେ କରୁଛ, ଯାହା ଖାଦ୍ୟ ଗ୍ରହଣ କରୁଛ ଏବଂ ଯେଉଁ ଯଜ୍ଞ କରୁଛ ଏବଂ ଯେଉଁ ଦାନ କରୁଛ ସେସବୁ ତତ୍ କୃଷ ମଦର୍ପଣ, ସେସବୁ ଭଗବାନଙ୍କୁ ଅର୍ପଣ କର। ଏବଂ ଭାଗବତମ ଧର୍ମରେ ମଧ୍ୟ ସେ କଥା କୁହାଯାଇଛି ଯେ କାଇନ ବାଚା ମନସେନ୍ଦ୍ରିୟ ବା ବୁଦ୍ଧ୍ୟାତ୍ମନା ବାନୁସୃତ ସ୍ୱଭାବାତ୍ କରୋତି ଯତ୍ ସକଳଂ ପରସ୍ମୈ ନାରାୟଣାୟେତି ସମର୍ପୈତତ୍। କାୟ ମନ ବଚନ ଦ୍ୱାରା, ମନ ଇନ୍ଦ୍ରିୟ ବିଭିନ୍ନ ଇନ୍ଦ୍ରିୟମାନଙ୍କ ଦ୍ୱାରା, କାୟେନ ବାଚା ମନସେ ଇନ୍ଦ୍ରିୟ ବା ବୁଦ୍ଧ୍ୟାତ୍ମନା ବା ବୁଦ୍ଧି ଦ୍ୱାରା ମଧ୍ୟ ଆମର ସ୍ୱଭାବ ଅନୁସାରେ ଆମେ ସବୁ କାର୍ଯ୍ୟ କରୁଛେ। କରୋତି ଯତ୍ ଯତ୍ ସକଳଂ ପରସ୍ମୈ, ଯେକୌଣସି କାର୍ଯ୍ୟ ଆମେ କରୁଛେ ସବୁକିଛି ସେ ପରସ୍ମୈ ଭଗବାନଙ୍କୁ, କରୋତି ଯତ୍ ଯତ୍ ସକଳଂ ପରସ୍ମୈ ନାରାୟଣ ଇତି ସମର୍ପିତ, ଭଗବାନ ଶ୍ରେଷ୍ଠ ପୁରୁଷ ଯିଏକି ନାରାୟଣ ତାଙ୍କୁ ସମର୍ପଣ କରନ୍ତୁ। ନବଯମୁଦ୍ରା କଥା ଭାଗବତ ଧର୍ମରେ ବର୍ଣ୍ଣନା କରିଛନ୍ତି ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ। ତେଣୁ ଇଏ ହେଉଛି କୃଷ୍ଣ କର୍ମାର୍ପଣ ଏ କଥା କହିଲେ, କିନ୍ତୁ ମହାପ୍ରଭୁ କହେ ଏହ ବାହ୍ୟ ଆଗେ କହାର, ପ୍ରଭୁ ଭଗବାନ କହିଲେ ନା ଏହ ମଧ୍ୟ ନୁହଁ, ଇଏ ହେଉଛି କର୍ମ ମିଶ୍ରା ଭକ୍ତି, ଯତ୍ କରୁଅଶୀ ଯତ୍ ଅଶ୍ନାଶୀ, ଇଏ ହେଉଛି କର୍ମ ମିଶ୍ରା ଭକ୍ତି। ତେଣୁ ରାୟ କହେ ସ୍ୱଧର୍ମ ତ୍ୟାଗ ଏଇ ସାଧ୍ୟ ସାର, ସ୍ୱଧର୍ମ ଯେଉଁ କଥା କୁହାଗଲା, ସ୍ୱଧର୍ମ ନିଧନଂ ସେ ପରଧର୍ମ ଭାବ ଭୟାବହ ଯେଉଁ କଥା କୁହାଗଲା ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ ଏ କଥା କହିଥିଲେ, ସ୍ୱଧର୍ମ ନିଧନଂ ସେ ପରଧର୍ମ ଭୟାବହ, ଏଠି ଏଇ ବର୍ଣ୍ଣାଶ୍ରମ ବିଷୟରେ ଭଗବାନ କହିଛନ୍ତି। କିନ୍ତୁ ଅନ୍ତିମରେ ଭଗବାନ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ସବୁକିଛି ଧର୍ମକୁ ତ୍ୟାଗ କରି ଭଗବାନଙ୍କ ଶରଣରେ ଯାଅ, ସେ ହେଉଛି ଏକମାତ୍ର ଧର୍ମ, ସେ ହେଉଛି ଶ୍ରେଷ୍ଠ ଧର୍ମ। ତେଣୁ ରାୟ ମଧ୍ୟ ସେ କଥା କହିଲେ ସ୍ୱଧର୍ମ ତ୍ୟାଗ ଏଇ ସାଧ୍ୟ ସାର, ନିଜ ଧର୍ମକୁ ଯେଉଁ ତ୍ୟାଗ କରିବେ, ଧର୍ମକୁ ତ୍ୟାଗ କରିବେ ମାନେ ଭଗବାନଙ୍କ ଶରଣରେ ଯିବେ, ଯିଏ ଯେକୌଣସି ଧର୍ମରେ ଥାଉ ନା କାହିଁକି ସେ ଧର୍ମକୁ ତ୍ୟାଗ କରି ଭଗବାନଙ୍କ ଶରଣରେ ଯିବେ, ଏ କଥା ଭଗବାନ କହିଥିଲେ ଉଦ୍ଧବଙ୍କୁ ଭାଗବତମ ଏକାଦଶ ସ୍କନ୍ଧରେ ଏଗାର ଅଧ୍ୟାୟରେ ଏ କଥାଟି କହିଛନ୍ତି। ଆଜ୍ଞା ଏବ ଗୁଣାନ୍ ଦୋଷାନ୍ ମୟାଦିଷ୍ଟାନ୍ ଅପି ଶୋକାନ୍ ଧର୍ମାନ୍ ସନ୍ତଜ୍ୟ ଯ ସର୍ବାନ୍ ମାଂ ଭଜିତ ଭଜିତ ସ ସତ୍ତମ, ଯେଉଁ କଥା ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ, ଭାଗବତ ଏକାଦଶ ସ୍କନ୍ଧ ଏକାଦଶ ଅଧ୍ୟାୟରେ ମଧ୍ୟ ଉଦ୍ଧବଙ୍କୁ ସେ କଥା କହିଲେ। ଆଜ୍ଞା ଏବ ଗୁଣାନ୍ ଦୋଷାନ୍, ବିଭିନ୍ନ ଧର୍ମମାନଙ୍କରେ ବିଭିନ୍ନ ଗୁଣ ରହିଛି, ବିଭିନ୍ନ ଦୋଷ ରହିଛି, କିନ୍ତୁ ଭଗବାନଙ୍କର ଆଜ୍ଞା ଅନୁସାରେ ମୟାଧିଷ୍ଠାନ ଅପି ଶୋକାନ୍, ଭଗବାନଙ୍କୁ ସବୁକିଛି ଧର୍ମାନ ସନ୍ତେ ସବୁକିଛି ତ୍ୟାଗ କରି ଯ ଶର୍ମାନ୍ ମାଙ୍ଗ ଭଜେଇତ, ଏକମାତ୍ର ଭଗବାନଙ୍କ ଶରଣରେ ଯାଆନ୍ତି, ସିଏ ହେଉଛନ୍ତି ସ ସପ୍ତମ। ଭଗବାନ କହିଲେ ସିଏ ହେଉଛନ୍ତି ଉନ୍ନତ ଭକ୍ତ। ତେଣୁ ଭଗବତ ଗୀତାରେ ମଧ୍ୟ ସେ କଥା ଯେଉଁ କହୁଛନ୍ତି ସେଇଟାକୁ ମଧ୍ୟ ରାୟ ରାମାନନ୍ଦ ଉଦ୍ଧାର କରିଛନ୍ତି। ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ଭଜ ଅହଂ ତ୍ୱାଂ ସର୍ବପାପେଭ୍ୟ ମୋକ୍ଷୈ ସମାଶୁଚ। ସବୁକିଛି ତ୍ୟାଗ କରି ମୋର ଶରଣରେ ଆସ, ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିବି। ସେଟା କୌଣସି ସୂଚନା କରିବାର ନାହିଁ। ଇଏ ହେଉଛି କର୍ମଫଳ ତ୍ୟାଗ। କର୍ମଫଳ ତ୍ୟାଗ ଯେତେବେଳେ କହିଲେ କୃଷ୍ଣ କର୍ମାପଣ, ସେ କହିଲେ ମହାପ୍ରଭୁ କହିଲେ ଇଏ ବାହ୍ୟ ଆଗେ କହାର। ତେଣୁ ରାୟ ରାମାନନ୍ଦ ବର୍ତ୍ତମାନ କହିଲେ ସ୍ୱଧର୍ମ ତ୍ୟାଗ। ସ୍ୱଧର୍ମ ତ୍ୟାଗ କରି ଭଗବାନଙ୍କ ଶରଣରେ ଯିବା, ଇଏ ହେଉଛି ଶ୍ରେଷ୍ଠ ଧର୍ମ। କିନ୍ତୁ ମହାପ୍ରଭୁ କହିଲେ ଯେ ଏହୋ ବାହ୍ୟ ଆଗେ କହାର, ସ୍ୱଧର୍ମ ସବୁକିଛି ତ୍ୟାଗ କରିବା, ଇଏ ହେଉଛି ଶ୍ରେଷ୍ଠ ବୋଲି କହିଲେ ରାୟ ରାମାନନ୍ଦ। କିନ୍ତୁ ମହାପ୍ରଭୁ କହିଲେ ଏହୋ ବାହ୍ୟ, ଇଏ ମଧ୍ୟ ସମ୍ଭବ ନୁହଁ। ବିଶେଷ ଭାବରେ କଳିଯୁଗ ପାଇଁ କଥା କୁହାଯାଉଛି। ରାୟ କହେ ଜ୍ଞାନ ମିଶ୍ରା ଭକ୍ତି ସାଧ୍ୟ ସାର। ତାହେଲେ ଯଦି ସର୍ବଧର୍ମ ତ୍ୟାଗ କରିବା ଏଇଟା ଯଦି ନ ହେଇପାରିଲା ସାଧ୍ୟ ବର୍ତ୍ତମାନ ଯୁଗରେ, ତାହେଲେ ଜ୍ଞାନ ମିଶ୍ରା ଭକ୍ତି, ବିଭିନ୍ନ ପ୍ରକାର ଜ୍ଞାନ ଭଗବାନ ଦେଇଛନ୍ତି ଭଗବତ ଗୀତାରେ। ତିନି ପ୍ରକାର ଜ୍ଞାନ ବିଶେଷ ଭାବରେ ଦେଇଛନ୍ତି, ଗୁହ୍ୟ, ଗୁହ୍ୟତର ଏବଂ ଗୁହ୍ୟତମ। ତେଣୁ ଇଏ ଯେଉଁ ଭଗବତ ଗୀତାରେ 18 ଅଧ୍ୟାୟରେ ଏ ଜ୍ଞାନଟି ଭଗବାନ ଦେଇଛନ୍ତି 54 ଶ୍ଳୋକରେ, ବ୍ରହ୍ମଭୂତ ପ୍ରଶ୍ନାତ୍ମା ନ ଶୋଚତି ନ କାଙ୍କ୍ଷତି ସମାଜ ସର୍ବେଷୁ ଭୂତେଷୁ ମଦ୍ଭକ୍ତି ଲଭତେ ପରା। ଇଏ ହେଉଛି ଜ୍ଞାନ ମିଶ୍ରା ଭକ୍ତି। ଜ୍ଞାନ ମିଶ୍ରା ଭକ୍ତି ଯେଉଁମାନେ କରୁଛନ୍ତି ସେଇଟା ଶ୍ରେଷ୍ଠ ବୋଲି ରାୟ ରାମାନନ୍ଦ କହୁଛନ୍ତି। ବ୍ରହ୍ମଭୂତ ଯେଉଁମାନେ ଏଇ ତ୍ରିଗୁଣରୁ ଉର୍ଦ୍ଧ୍ୱ ଗଲେଣି, ଯେଉଁମାନେ ତ୍ରିଗୁଣ ଭିତରେ ରହିଛନ୍ତି ସେମାନେ ହେଉଛନ୍ତି ଜୀବଭୂତ, କିନ୍ତୁ ଯେଉଁମାନେ ତ୍ରିଗୁଣରୁ ଉର୍ଦ୍ଧ୍ୱ ଗଲେଣି ସେମାନେ ହେଉଛନ୍ତି ବ୍ରହ୍ମଭୂତ। ତେଣୁ ସେମାନେ ସବୁବେଳେ ପ୍ରସନ୍ନ ଆତ୍ମା ସବୁବେଳେ ପ୍ରସନ୍ନ ହୋଇକି ରହିଥାନ୍ତି। ନ ଶୋଚନ୍ତି ନ କାଙ୍କ୍ଷତି, ତାଙ୍କର ସୂଚନା ଏବଂ ଆକାଂକ୍ଷା ଏ ଦୁଇଟି ନଥାଏ। ଯେଉଁମାନେ ଜୀବଭୂତ ତାଙ୍କର ଏଇ ଦୁଇଟି ଥାଏ, ସୂଚନା କରନ୍ତି ଯାହା ଚାଲିଗଲା ସେଥିପାଇଁ ସୂଚନା, ଯାହା ନାହିଁ ତାକୁ ପାଇବା ପାଇଁ ଆକାଂକ୍ଷା। ଏଇ ଦୁଇଟି ବସ୍ତୁ ରହିଛି, ସୂଚନା ଏବଂ ଆକାଂକ୍ଷା। ଏ ଜୀବଭୂତମାନେ ଏହି ସ୍ତରରେ ରହିଛନ୍ତି, କିନ୍ତୁ ଯେଉଁମାନେ ବ୍ରହ୍ମଭୂତ ସ୍ତରକୁ ଯାଇଗଲେଣି ସେମାନେ ନ ଶୋଚନ୍ତି ନ କାଙ୍କ୍ଷତି, ଏବଂ ସେ ସ୍ତରରେ ସମାନ ସର୍ବେଷୁ ଭୂତେଷୁ ସମସ୍ତଙ୍କ ପ୍ରତି ସେମାନେ ସମାନ ବ୍ୟବହାର କରନ୍ତି। ଯେଭଳି ଭାବରେ ଭଗବାନ ସମସ୍ତଙ୍କ ପ୍ରତି ସମାନ, ସେଭଳି ଭାବରେ ଏଇ ଭକ୍ତ ମଧ୍ୟ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରନ୍ତି। ସମାଜ ସର୍ଭିସ୍ ଭୂତେଷୁ ମଦ୍ଭକ୍ତି ଲଭତେ ପରାମ। ଏହି ସ୍ତରକୁ ଜଣେ ଯଦି ଯିବ ତାହେଲେ ପ୍ରକୃତରେ ତା'ର ଭଗବାନଙ୍କ ଭକ୍ତି ଏଇଠୁ ଆରମ୍ଭ ହେବ। ଇଏ ପ୍ରଭୁପାଦ ମହାରାଜ କହନ୍ତି ଦିସ୍ ଇଜ୍ ଦ ପ୍ଲାଟଫର୍ମ। ଭକ୍ତି ଏ ଭୌତିକ ଜଗତର ନୁହଁ, ଏ ତ୍ରିଗୁଣ ଭିତରେ ନାହିଁ ଭକ୍ତି, ଭକ୍ତି ଏ ତ୍ରିଗୁଣର ଉର୍ଦ୍ଧ୍ୱରେ। ତେଣୁ ଯେଉଁମାନେ ବ୍ରହ୍ମଭୂତ ସ୍ତରକୁ ଯାଉଛନ୍ତି ସେଇଠୁ ଭକ୍ତି ଆରମ୍ଭ ହେବ। ତେଣୁ ଏ କଥା ଯେତେବେଳେ କହିଲେ ପ୍ରଭୁ କହ ଏହୋ ବାହ୍ୟ ଆଗେ କହ, ଏ ମଧ୍ୟ ସମ୍ଭବ ନୁହଁ କଳିଯୁଗରେ। ତେଣୁ ରାୟ ରାମାନନ୍ଦ କହିଲେ ଜ୍ଞାନଶୂନ୍ୟ ଭକ୍ତି ସାଧ୍ୟ ସାର। ଜ୍ଞାନଶୂନ୍ୟ ଭକ୍ତି ହେଉଛି କେବଳ ଭକ୍ତି, କର୍ମମିଶ୍ରା ଭକ୍ତି, ଜ୍ଞାନ ମିଶ୍ରା ଭକ୍ତି ଏବଂ ଜ୍ଞାନଶୂନ୍ୟ ଭକ୍ତି, ବିଭିନ୍ନ ପ୍ରକାର ଭକ୍ତି ରହିଛି। ତେଣୁ ଜ୍ଞାନଶୂନ୍ୟ ଭକ୍ତି ହେଉଛି ଶ୍ରେଷ୍ଠ ସାଧ୍ୟ ବା ଶ୍ରେଷ୍ଠ ଲକ୍ଷ୍ୟ ସାଧ୍ୟ ସାର। ତେଣୁ ଏଇଟାକୁ ବୁଝିବା ପାଇଁ ରାୟ ରାମାନନ୍ଦ ଶ୍ରୀମଦ୍ ଭାଗବତମ୍ ଦଶମ ସ୍କନ୍ଦ 14 ଅଧ୍ୟାୟ ଗୋଟେ ଶ୍ଳୋକ ଉଦ୍ଧାର କଲେ, ଏ ବ୍ରହ୍ମାଙ୍କର ସ୍ତୁତି ଏଥିରେ ରହିଛି। କ'ଣ ନା ଜ୍ଞାନୀ ପ୍ରୟାସମ ଉଦପାସ୍ୟ ନମନ୍ତ ଏବ ଜୀବନ୍ତି ସମ୍ମୁଖରେ ତାଭବଦୀୟ ବାର୍ତ୍ତା ସ୍ଥାନେ ସ୍ଥିତା ଶ୍ରୁତିଗତାଂ ତନୁବାଂ ମନୋଭିର ଯେ ପ୍ରାୟସୁ ଜିତୋ ଜିତୋ ପ୍ରସିତ ସ୍ତ୍ରୀଲୋକ୍ୟାଂ। ଜ୍ଞାନୀ ପ୍ରୟାସମ ବ୍ରହ୍ମା ତାଙ୍କର ସ୍ତୁତିରେ କହୁଛନ୍ତି କଥା, ଭାଗବତମ୍ ଦଶମ ସ୍କନ୍ଧ 14 ଅଧ୍ୟାୟରେ ଏଇଟା କହିଛନ୍ତି। 3 ଶ୍ଳୋକରେ ସେ କହୁଛନ୍ତି ଜ୍ଞାନୀ ପ୍ରୟାସମ ଉଦପାସ୍ୟ, ଆମେ ଭଗବାନଙ୍କୁ ଜ୍ଞାନ ମାଧ୍ୟମରେ ଜାଣିପାରିବା ନାହିଁ। ଜ୍ଞାନ ପ୍ରୟାସ ମୋଦ ପ୍ରୟାସ, ତାକୁ ତ୍ୟାଗ କରିବାକୁ ପଡ଼ିବ। ଜ୍ଞାନ ଦ୍ୱାରା ଭଗବାନଙ୍କୁ ଆମେ ଜାଣିପାରିବା ନାହିଁ, ତାକୁ ତ୍ୟାଗ କରିବାକୁ ପଡ଼ିବ। ଜ୍ଞାନ ପ୍ରୟାସ ମୋଦ ପ୍ରୟାସ ନମନ୍ତ ଏବ ଭଗବାନଙ୍କୁ ବିନୀତ ଭାବରେ ସମ୍ମୁଖରେ ଏଦା ଭବଦୀୟ ବାର୍ତ୍ତା ଭଗବାନଙ୍କର ଭକ୍ତମାନଙ୍କ ପାଖରୁ ଭବଦୀୟ ବାର୍ତ୍ତା ସମ୍ମୁଖରେ ଏଦା ସମ୍ମୁଖ ଯେଉଁମାନେ ସତ୍ ବ୍ୟକ୍ତି ଯେଉଁମାନେ ଭଗବାନ ଭକ୍ତ ତାଙ୍କର ମୁଖରୁ ଭଗବାନ କଥା ଆମେ ଶ୍ରବଣ କରିବା ସମ୍ମୁଖରେ ଏଦା ଭବଦୀୟ ବାର୍ତ୍ତା। ତାହେଲେ ସିଏ ଯିଏ ଯେଉଁ ସ୍ଥିତିରେ ଥାଆନ୍ତୁ ନା କାହିଁ, ସ୍ଥାନେ ସ୍ଥିତା, ଯିଏ ଯେଉଁ ସ୍ଥିତିରେ ରହୁଛନ୍ତି ରହନ୍ତୁ, କିଛି ଅସୁବିଧା ନାହିଁ। କେବଳ ତନୁବାଂ ମନୋଭୀର କାୟ ମନ ବାକ୍ୟରେ ଏ କଥା ସବୁ ଶ୍ରବଣ କରିବେ, ସେ ଅନୁସାରେ କାର୍ଯ୍ୟ କରିବେ। ତନୁବାଂ ମନୋଭୀର ଯିଏ ପ୍ରାୟଶ ଯେଉଁମାନେ ଏଇଭଳି ଭାବରେ ଚେଷ୍ଟା କରନ୍ତି ବା ଜୀବନ ଧାରଣ କରନ୍ତି, ଯଦିଓ ଭଗବାନ ହେଉଛନ୍ତି ଅଜିତ, ଭଗବାନ କେହି ଜିତିପାରିବେ ନାହିଁ, କିନ୍ତୁ ସେ ବ୍ୟକ୍ତି ତାଙ୍କୁ ଜିତିଯିବ। ପ୍ରାୟଶଃ ଜିତୁ ଜିତୁ ପେଶୀ ତୈସି ଲୋକ୍ୟା, ତିନି ଲୋକରେ ଭଗବାନ କେହି ସହିତ କେହି ସମାନ ହୋଇପାରିବେ ନାହିଁ କି ତାଙ୍କଠୁ କେହି ଉର୍ଦ୍ଧକୁ ଯାଇପାରିବେ ନାହିଁ। ଭଗବାନ ହେଉଛନ୍ତି ଅସମର୍ଥ ବସ୍ତୁ, ଅଜିତ ସେ ହେଉଛନ୍ତି, ତାଙ୍କର ନାମ ହେଉଛି ଅଜିତ, କାରଣ ତାଙ୍କୁ କିଏ ଜିତିବ? ସବୁକିଛି ଯିଏ ଯାହା ବଳ ପ୍ରାପ୍ତ ହୋଇଛନ୍ତି ସେ ତାଙ୍କଠାରୁ ପ୍ରାପ୍ତ ହୋଇଛନ୍ତି। ବଳଂ ବଳବତ୍ତାଂ ଚାହମ୍, ସମସ୍ତ ଜୀବର ବଳ ସେ ଭଗବାନ ହିଁ ପ୍ରଦାନ କରିଛନ୍ତି, ବା ଯିଏ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛନ୍ତି ସେସବୁ ତାଙ୍କଠାରୁ ଆସିଛି, ତେଣୁ ତାଙ୍କ ସହିତ କିଏ ସମାନ ହୋଇପାରିବ? ଆଉ ଉର୍ଦ୍ଧ କଥା କ'ଣ କହିବା? ତେଣୁ ଭଗବାନଙ୍କର ଗୋଟିଏ ନାମ ହେଉଛି ଅଜିତ, ତାଙ୍କୁ କେହି ଜିତିପାରିବେ ନାହିଁ। ଭଗବତ ଗୀତା ଅନ୍ତିମରେ ସନ୍ଦେଶ କଥା କହିଲେ, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧର ତତ୍ର ଶ୍ରୀ ବିଜୟ ଭୂତିର୍ ଧୁବା ନୀତିର୍ମତିର୍ ମମ। ଏ ସମସ୍ତ ଭଗବତ ଗୀତାର ଜ୍ଞାନ ପ୍ରାପ୍ତ ହୋଇସାରିଲା ପରେ ସଞ୍ଜୟ ଏକଥା ଧୃତରାଷ୍ଟ୍ରଙ୍କୁ କହୁଛନ୍ତି। କହିବାର ଉଦ୍ଦେଶ୍ୟ ହେଉଛି ଯେ ବର୍ତ୍ତମାନ ମଧ୍ୟ ସମୟ ଅଛି, ମହାରାଜ ଆପଣ ଯଦି ସନ୍ଦେଶ ପଠାଇବେ କୁରୁକ୍ଷେତ୍ରକୁ ଆପଣ ପୁତ୍ରମାନଙ୍କୁ ସେ ପାଣ୍ଡବମାନଙ୍କ ପାଖରେ ସମର୍ପଣ କରିବେ, ତାହେଲେ ତାଙ୍କର ଜୀବନ ବଞ୍ଚିଯିବ। କିନ୍ତୁ ଶୁଣିଲେନି, ଧୃତରାଷ୍ଟ୍ର ମହାରାଜ ଶୁଣିଲେନି ସଞ୍ଜୟ କଥା। ଭଗବତ ଗୀତାର ଜ୍ଞାନ ସିଏ ଶୁଣୁଥିଲେ, ସିଏ ପ୍ରାପ୍ତ ହେଉଥିଲେ ଏବଂ ଧୃତରାଷ୍ଟ୍ରଙ୍କୁ ମଧ୍ୟ ଦେଉଥିଲେ, କିନ୍ତୁ ସେ ଧୃତରାଷ୍ଟ୍ର ସେ ଜ୍ଞାନ ଦ୍ୱାରା ତାଙ୍କର ଚକ୍ଷୁ ଖୋଲିଲା ନାହିଁ, ସେ ଜ୍ଞାନ ପ୍ରାପ୍ତ ହୋଇପାରିଲେ ନାହିଁ। ଆସକ୍ତି, ପ୍ରବଳ ଆସକ୍ତି ଥିବାରୁ ଏ ଜ୍ଞାନଟି କାର୍ଯ୍ୟ କଲା ନାହିଁ। କିନ୍ତୁ ସଞ୍ଜୟ ସେ ବ୍ୟାସଦେବଙ୍କ କୃପାରୁ ବ୍ୟାସ ପ୍ରସାଦାତ୍ ସୁତବାନ ଏତଦ୍ ଗୁହ୍ୟମ୍ ଅହମ୍ ପରମ୍, ଏ ଯେଉଁ ଗୁହ୍ୟ ଜ୍ଞାନ ଏଇଟାକୁ ବ୍ୟାସଦେବଙ୍କ କୃପାରୁ ସଞ୍ଜୟ ଶ୍ରବଣ କଲେ। ଯୋଗଂ ଯୋଗେଶ୍ୱରାତ୍ କୃଷ୍ଣାତ୍ ସାକ୍ଷାତ୍ କଥେତୁ ସ୍ୱୟଂ, ସାକ୍ଷାତ୍ ଭଗବାନ ଯେଉଁ କହିବାର ସେ ଶ୍ରବଣ କଲେ। ଆମେ ଯେଉଁ ଶ୍ରବଣ କରୁଛେ ଆମ ଗୁରୁ ମୁଖରୁ ଶ୍ରବଣ କରୁଛେ, କିନ୍ତୁ ସଞ୍ଜୟ ଯେଉଁ ଶ୍ରବଣ କରିଥିଲେ ଭଗବତ ଗୀତା, ସେ ସ୍ୱୟଂ ଭଗବାନ କହୁଥିଲେ। ତେଣୁ ସାକ୍ଷାତ୍ କଥା ତ ସ୍ୱୟଂ ଯୋଗଂ ଯୋଗେଶ୍ୱରାତ୍ କୃଷ୍ଣା, ଏ ଯେଉଁ ଯୋଗ, ଇଏ ହେଉଛି ଯୋଗଶାସ୍ତ୍ର ପ୍ରତି ଅଧ୍ୟାୟର ଅନ୍ତିମରେ ସେ କଥା ସେ କହୁଛି। ଇତି ଶ୍ରୀମଦ୍ ଶ୍ରୀମହାଭାରତେ ଶତସହସ୍ରାଂ ସଂହିତାୟାଂ ବୟସଖ୍ୟାଂ ଶ୍ରୀମଦ୍ ଭଗବତ ଗୀତାସୁ ଉପନିଷତ୍ସୁ ବ୍ରହ୍ମ ବିଦ୍ୟା ଯୋଗଶାସ୍ତ୍ରେ କୃଷ୍ଣାନନ୍ଦନ ସମ୍ବାଦେ, ଆମକ ଯୋଗ ନାମ ଆମକ ଅଧ୍ୟାୟ, ଇଏ ହେଉଛି ଯୋଗଶାସ୍ତ୍ର। ଭଗବାନଙ୍କ ସହିତ କେମିତି ଯୁକ୍ତ ହେବା, ସେ ଯୋଗ ଯୋଗଶାସ୍ତ୍ର। ତେଣୁ ଏଇ ଯେଉଁ ଯୋଗ ବିଷୟରେ ବର୍ଣ୍ଣନା କରାଯାଉଛି ବିଭିନ୍ନ ସ୍ଥାନରେ ଭଗବତ ଗୀତାରେ, ବିଭିନ୍ନ ଶାସ୍ତ୍ରମାନଙ୍କ ସହ ବର୍ଣ୍ଣନା କରାଯାଉଛି, ଏଇ ଯୋଗ ଶାସ୍ତ୍ର ବିଷୟରେ ସବୁ ଜ୍ଞାନ ପ୍ରାପ୍ତ ହୋଇ ଶ୍ରବଣ କଲେ, ଭଗବାନଙ୍କଠାରୁ ସିଧାସଳଖ ଭାବରେ ଶ୍ରବଣ କରିଛନ୍ତି ଏବଂ ବ୍ୟାସଙ୍କର କୃପାରୁ ସିଏ ତାଙ୍କର ଜ୍ଞାନ ପ୍ରାପ୍ତ ହୋଇଯାଇଛି, ଜ୍ଞାନ ପ୍ରାପ୍ତ ହୋଇଯାଇଛନ୍ତି। ତେଣୁ ସିଏ କହୁଛନ୍ତି, ହେ ମହାରାଜ ବର୍ତ୍ତମାନ ବି ସମୟ ଅଛି, ଆପଣ ଯଦି ପୁତ୍ରମାନଙ୍କୁ ଜୀବନ ଧାରଣ କରିବା ପାଇଁ ଚାହୁଁଛନ୍ତି ତାହେଲେ ତାଙ୍କ ପାଖରେ ପାଣ୍ଡବ ମାନଙ୍କ ପାଖରେ ଶରଣ ନିଅନ୍ତୁ। ପାଣ୍ଡବ ମାନେ ସିଏ ଚାହିଁଲେ ରକ୍ଷା କରିପାରିବେ, ଆଉ କିଏ ରକ୍ଷା କରିପାରିବେ ନାହିଁ। ଏଇଭଳି ଭାବରେ ପ୍ରାର୍ଥନା କଲେ ମଧ୍ୟ ପ୍ରାର୍ଥନା କରିବା ଦରକାର ପଡ଼ୁନି। ଏଇ ଯେଉଁ ଆର ଅର୍ଥ ହେଉଛି ସେଇଟା ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି। ସଞ୍ଜୟ ଯେଉଁ କହିଲେ ଯତ୍ର ଯୋଗେଶ୍ୱର, ଯେଉଁଠି ଯୋଗେଶ୍ୱର କୃଷ୍ଣ ଅଛନ୍ତି, ଯତ୍ର ପାର୍ଥ ଧନୁର୍ଦ୍ଧର, ଯେଉଁଠି ଧନୁର୍ଦ୍ଧର ପାର୍ଥ ରହିଛନ୍ତି, ସେଠି ତତ୍ର ଶ୍ରୀ, ସେଠି ସବୁକିଛି ସୌନ୍ଦର୍ଯ୍ୟ ବା ଐଶ୍ୱର୍ଯ୍ୟ ରହିବ, ବିଜୟ ନିଶ୍ଚିନ୍ତ ଭାବରେ ସେମାନେ ବିଜୟ ଲାଭ କରିବେ। ତତ୍ର ଶ୍ରୀ ବିଜୟ ଧୋତି, ଶ୍ରୀ ବିଜୟ ଭୂତି, ଭୂତି କହିଲେ ବିଭୂତି, ଭଗବତ ଗୀତାରେ ଯେମିତି 10 ଅଧ୍ୟାୟରେ ବିଭିନ୍ନ ବିଭୂତି ବିଷୟରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ ଅନ୍ୟ ଅଧ୍ୟାୟମାନଙ୍କର ମଧ୍ୟ ଭଗବାନଙ୍କ ବିଭୂତି ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁଠି ଭଗବାନ ଅଛନ୍ତି, ଯେଉଁଠି ତାଙ୍କର ଭକ୍ତ ଅଛନ୍ତି, ସେଠି ସବୁକିଛି ବିଭୂତି ରହିବ। ତତ୍ର ଶ୍ରୀ ବିଜୟ ଭୂତି ଧ୍ରୁବା ନୀତିର୍ ମତିର୍ମମ, ଏବଂ ନୀତି ମଧ୍ୟ ରହିବ ସେଠି, ଏଥିରେ ଧ୍ରୁବ ଏଠି ସବୁବେଳ ପାଇଁ ରହିବ। ଇଏ ମୋର ମତି, ଇଏ ସଞ୍ଜୟ ଏ ଜ୍ଞାନ ପ୍ରାପ୍ତ ହୋଇଗଲେ ଭଗବାନ କୃପାରୁ, ତାଙ୍କର ତାଙ୍କର ଯେଉଁ ଭକ୍ତ ବ୍ୟାସଦେବଙ୍କ କୃପାରୁ ଏ ଜ୍ଞାନଟି ସେ ପ୍ରାପ୍ତ ହୋଇଗଲେ। କିନ୍ତୁ ଧୃତରାଷ୍ଟ୍ରଙ୍କର ସେ ଜ୍ଞାନ ଆସିପାରିଲା ନାହିଁ, ତେଣୁ ସେ ଶୁଣିଲେ ନାହିଁ, କଥା ଶୁଣିଲେ ନାହିଁ, ତେଣୁ ଅନ୍ତିମରେ ତାଙ୍କର 100 ପୁତ୍ର ମୃତ୍ୟୁବରଣ କଲେ। ତେଣୁ ଏଇ ଯେଉଁ ରହିଛି, ଜ୍ଞାନୀ ପ୍ରୟାସ ମୁଦପାସ ନମନ୍ତ ଏବ ଜୀବନ୍ତି ସମ୍ମୁଖରେ ତା ଭୌତିକ ବାର୍ତ୍ତା, ଭଗବାନଙ୍କ କଥା ସବୁ ରହିଛି, ଅନେକ ଶାସ୍ତ୍ର ବାଣୀ ସବୁ ରହିଛି, ଆମେ ନିଜେ ସିଧାସଳଖ ପଢ଼ି ସେଇଟା ବୁଝିପାରିବା ନାହିଁ। ଭଗବାନଙ୍କର ଭକ୍ତଙ୍କର ସାଧୁ ଭକ୍ତଙ୍କର ମୁଖରୁ ହିଁ ଆମେ ଶ୍ରବଣ କଲେ ତାକୁ ବୁଝିପାରିବା। ଭଗବଦୀୟ ବାର୍ତ୍ତା ସ୍ଥାନ ସ୍ଥିତ, ସେ ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି, ଯେକୌଣସି ଅବସ୍ଥାରେ ଥାଆନ୍ତୁ ନା କାହିଁକି, କେବଳ ଶ୍ରୁତିଗତା କେବଳ ଶ୍ରବଣ କରିବେ, ଏ ଭଗବାନ କଥା ଶ୍ରବଣ କରିବେ। ତନୁବାଂ ମନୋଭୀର, କାୟ ମନ ବାକ୍ୟରେ ଯଦି ଭଗବାନ କଥା ଶ୍ରବଣ କରିବେ, ତାହେଲେ ଯଦିଓ ଭଗବାନ ଅଜିତ, ପ୍ରାୟଶ ଜିତୁ ଜିତୁ ପେଶି, ତାଙ୍କୁ ସେ ଜିତିଯିବେ। ତ୍ରିଲୋକ୍ୟାମ, ଭଗବାନ ତ୍ରିଲୋକରେ ଅଜିତ, ତାଙ୍କୁ କେହି ଜିତିପାରିବେ ନାହିଁ। ଯେତେ ବଡ଼ ବିଦ୍ୱାନ ବ୍ୟକ୍ତି ହୁଅନ୍ତୁ, ଯେତେ ବଡ଼ ଯାହା ହୁଅନ୍ତୁ, ଏ ଭଗବାନଙ୍କର ଏଭଳି ଶକ୍ତି ରହିଛି, ଭଗବାନ ସହିତ କିଏ ତ ସମାନ ହୋଇପାରିବେ ନା, ତାଙ୍କୁ ଜିତିବା କଥା ପଡ଼ିଛି। କିନ୍ତୁ ଯେଉଁମାନେ ଏଇଭଳି ଭାବରେ ଭଗବାନ କଥା ଶ୍ରବଣ କରିବେ, ତାହେଲେ ଯେ ପ୍ରାୟଶ ଜିତୁ, ଭଗବାନ ଯଦିଓ ଅଜିତ, ତାଙ୍କୁ ସେ ଜିତିଯିବେ। ସେଇ ତ୍ରିଲୋକ୍ୟାମ, ତ୍ରିଲୋକରେ ଭଗବାନ ଅଜିତ, କିନ୍ତୁ ସେଇ ତ୍ରିଲୋକର ଅଜିତ ପ୍ରଭୁଙ୍କୁ ମଧ୍ୟ ଜଣେ କେବଳ ଭଗବାନ କଥା ଶ୍ରବଣ ମାଧ୍ୟମରେ ତାଙ୍କୁ ଜିତିଯିବେ। ଇଏ ହେଉଛି ବ୍ରହ୍ମା କହୁଛନ୍ତି। ତେଣୁ ଏ କଥା ଯେତେବେଳେ ଶୁଣିଲେ ମହାପ୍ରଭୁ କହିଲେ, ଏହୋ ହଏ, ଏଇଟା ହେଉଛି ଠିକ୍। ଆ ଉପରେ ମଧ୍ୟ କଥା ରହିଛି, କିନ୍ତୁ ଏଇଟା ହେଉଛି କଳିଯୁଗ ପାଇଁ ବିଶେଷ ଭାବରେ ଆମର ସାଧ୍ୟ ସାଧନ ହେଉଛି ଏଇଟା, ଭଗବାନ କଥା ଶ୍ରବଣ କରିବା। ସେଥିପାଇଁ ଯେତେବେଳେ ପ୍ରଶ୍ନ ପଚାରିଥିଲେ ପରୀକ୍ଷିତ ମହାରାଜ, ଯଥ ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁମ୍ ପୁରୁଷ ହିଁ ଯତ୍ କାର୍ଯ୍ୟ ମ୍ରିୟମାଣସ ସର୍ବଥା, ତାଙ୍କ ଯେତେବେଳେ 7 ଦିନ ଆୟୁଷ ଅଛି, ସେ ଏଇ ପ୍ରଶ୍ନଟି ପଚାରିଥିଲେ ଯେ ଯେଉଁମାନେ ମୃତ୍ୟୁମୁଖରେ ଆସନ ମୃତ୍ୟୁମୁଖରେ ଅବସ୍ଥିତ, ତାଙ୍କର କ'ଣ କର୍ତ୍ତବ୍ୟ। ବହୁତ ପ୍ରକାର କର୍ତ୍ତବ୍ୟ ରହିଛି ଶାସ୍ତ୍ରରେ, ବହୁତ ପ୍ରକାର କର୍ତ୍ତବ୍ୟ ରହିଛି, କିନ୍ତୁ ସୁଖଦେବ ଗୋସ୍ୱାମୀ କହିଲେ ଯେ ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ସ୍ମର୍ତ୍ତବ୍ୟଶ୍ଚ ଇଚ୍ଛତା ଅଭୟମ୍, ଭଗବାନଙ୍କର କଥା ଶ୍ରବଣ କରିବା। ତସ୍ମାତ୍ ଭାରତ ସର୍ବାତ୍ମା, ଏ ଭରତ ବଂଶଜ, ସେ ଯେଉଁ ଭଗବାନ ଯିଏକି ସମସ୍ତଙ୍କର ଆତ୍ମା, ସମସ୍ତଙ୍କ ହୃଦୟରେ ରହିଛନ୍ତି ସର୍ବାତ୍ମା, ସେ ହେଉଛନ୍ତି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସେ ହେଉଛନ୍ତି ଭଗବାନ, ସେ ହେଉଛନ୍ତି ଈଶ୍ୱର, ସେ ହେଉଛନ୍ତି ନିୟନ୍ତ୍ରଣକାରୀ, ଏବଂ ସେ ହେଉଛନ୍ତି ହରି। ସେ ସମସ୍ତଙ୍କୁ, ହରିର ଅନେକ ଅର୍ଥ ରହିଛି କିନ୍ତୁ ମୁଖ୍ୟ ହେଉଛି 2 ଅର୍ଥ, ସେ ହେଉଛି ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ସମସ୍ତଙ୍କର ଅମଙ୍ଗଳ ସେ ହରଣ କରନ୍ତି, ସେଥିପାଇଁ ତାଙ୍କର ନାମ ହେଉଛି ହରି। ଏବଂ ସେ ପ୍ରେମ ପ୍ରଦାନ କରି ସମସ୍ତଙ୍କ ମନକୁ ମଧ୍ୟ ହରଣ କରନ୍ତି, ଯେଭଳି ଭାବରେ ଗୋପୀମାନଙ୍କର ମନକୁ ହରଣ କରିଥିଲେ। ରାତି ଅଧରେ ସବୁ ଛାଡ଼ିକି ପଳାଇ ଆସିଲେ, କିଛି ମାନିଲେ ନାହିଁ, ଯା ଦୁସ୍ତୁକ ଯା, ଯେଉଁଟା ତ୍ୟାଗ କରି ହେବ ନାହିଁ, ସବୁକିଛି ତ୍ୟାଗ କରି ପଳାଇ ଆସିଲେ ଗୋପୀମାନେ। ତେଣୁ ଇଏ ଯେଉଁ ରହିଛି ଯେ ଭଗବାନଙ୍କର କଥା ଶ୍ରବଣ ମାଧ୍ୟମରେ ଜଣେ ଏହି ସ୍ଥିତି ପ୍ରାପ୍ତ ହୋଇପାରିବ। ସୁଖଦେବ ଗୋସ୍ୱାମୀ ସେ କଥା କହିଲେ, ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି, ସେ ହେଉଛନ୍ତି ଭଗବାନ, ସେ ହେଉଛନ୍ତି ଈଶ୍ୱର, ସେ ହେଉଛନ୍ତି ନିୟନ୍ତ୍ରଣକାରୀ, ସେ ହେଉଛନ୍ତି ହରି, ସମସ୍ତଙ୍କର ଅମଙ୍ଗଳକୁ ସେ ଦୂର କରନ୍ତି। ତେଣୁ ତୁମର ମଧ୍ୟ ଅମଙ୍ଗଳ ସେ ଦୂର କରିବେ, ସେଥିରେ କ'ଣ ଅସୁବିଧା ଅଛି? ମୃତ୍ୟୁ ରୂପକ ଅମଙ୍ଗଳକୁ ସେ ଦୂର କରିଦେବେ। ତାଙ୍କ ବିଷୟରେ ଶ୍ରବଣ କରିବା ଶ୍ରୋତବ୍ୟ କୀର୍ତ୍ତିତବ୍ୟ, ଜଣେ ଯେତେବେଳେ ଭଗବାନ କଥା ଶ୍ରବଣ କରୁଛନ୍ତି ସେ ପରେ ତାଙ୍କ କଥା କୀର୍ତ୍ତନ କରିପାରିବେ। ଏବଂ ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ, ଏବଂ ଯେତେବେଳେ ସମୟ ମିଳୁଛି, ଯେତେବେଳେ ଶ୍ରବଣ ହୋଇପାରୁନାହିଁ ବା କୀର୍ତ୍ତନ ହୋଇପାରୁନାହିଁ, ସେଥିରେ ସ୍ମରଣ କରିବେ। ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଇଚ୍ଛତା ଅଭୟମ, ଯେଉଁମାନେ ଅଭୟ ଚାହୁଁଛନ୍ତି, ମୃତ୍ୟୁକୁ ପାର ହେବା ପାଇଁ ଚାହୁଁଛନ୍ତି, ତାଙ୍କ ପାଇଁ ଏଇ କର୍ତ୍ତବ୍ୟ। ଏଥିରୁ ଜଣାପଡ଼ୁଛି ଯେ ଭକ୍ତିର ଯେଉଁ 9ଟି ଅଙ୍ଗ ରହିଛି, ତାଦେହରୁ ଏଇ 3ଟି ଅଙ୍ଗ ହେଉଛି ଶ୍ରେଷ୍ଠ। ଯେଉଁ ଭଗବତ ଗୀତା ଏ ଭାଗବତମ ସପ୍ତମ ସ୍କନ୍ଧରେ ପ୍ରହ୍ଲାଦ ମହାରାଜ ଭକ୍ତିର 9ଟି ଅଙ୍ଗ କହିଛି, ହେଉଛି ଅଧିକତମ ଉତ୍ତମ, ଶ୍ରେଷ୍ଠ ଜ୍ଞାନ ହେଉଛି ଏଇଟା, ଶ୍ରେଷ୍ଠ ବିଦ୍ୟା ହେଉଛି ଏଇଟା। ତାଙ୍କର ପିତା ହିରଣ୍ୟକଶିପୁ କଥା କହୁଥିଲେ ପ୍ରହ୍ଲାଦ ଭାଗବତ ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ, ଶ୍ରବଣଂ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନମ ଅର୍ଚ୍ଚନଂ ବନ୍ଦନ ଦାସ୍ୟ ସଖ୍ୟ ଆତ୍ମନିବେଦନମ ଇତିପୁଂସାର ପିତା ବିଷ୍ଣୁ ଭକ୍ତି ନବଲକ୍ଷଣ କ୍ରିୟତେ ଭଗବତ ଯଥା ତନ୍ମନ୍ୟ ଅଧିକତମ ଉତ୍ତମ। ଇଏ ଶ୍ରେଷ୍ଠ ଅଧ୍ୟୟନ ମୁଁ କରିଛି। ତେଣୁ ଇଏ ଯେତେ ଆମର ଜ୍ଞାନ ଅଛି, ଯେତେ ବିଦ୍ୟା ଅଛି, ସବୁଥିରେ ଶ୍ରେଷ୍ଠ ବିଦ୍ୟା ହେଉଛି ଏଇଠି ଭକ୍ତି। ଏଇ ଭକ୍ତିର 9ଟି ଅଙ୍ଗ ରହିଛି, ଶ୍ରବଣରୁ ଆରମ୍ଭ ହେଉଛି ଭକ୍ତି। ସେଥିପାଇଁ ଭଗବତ ଗୀତା 7-12 ଏଇ ଯେଉଁ 6ଟି ଅଧ୍ୟାୟରେ ଭକ୍ତି ଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରଥମେ ଶୃଣୁ ବେଟି କହିଲେ, ଶ୍ରବଣ କର, ମୟା ଆସକ୍ତ ମନା ପାର୍ଥ ଯୋଗଂ ଯୁଞ୍ଜନ ମଧାଶ୍ରୟ ଅସଂସଂ ସମଗ୍ରମାଂ ଯଥା ଜ୍ଞାନ ସେ ତତ୍ ଶୁଣୁ। ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଆମେ ଜାଣିଯିବା, ଯଦି ଭଗବାନ ପ୍ରତି ଆସକ୍ତି ରଖିବା ବା ଭଗବାନଙ୍କର ଯେଉଁମାନେ ଆସକ୍ତ ଭଗବାନ ପ୍ରତି, ତାଙ୍କ ପ୍ରତି ଯଦି ଆମେ ଆସକ୍ତି ରଖିବା, ମୟାସକ୍ତ ମନା ପାର୍ଥ ଯୋଗଂ ଯୁଞ୍ଜନ ମଧାଶ୍ରୟ, ଏଇଭଳି ଭାବରେ ଆମେ ଯୋଗ ଯଦି କରିବା, ଭଗବାନଙ୍କ ସହିତ ଯୁକ୍ତ ହେବା, ତାହେଲେ ଅସଂସୟଂ ସମଗ୍ର ମାଂ ପୂର୍ଣ୍ଣ ଭାବରେ ଯଥା ଜ୍ଞାନ ଅଛି, ଯେଭଳି ଭାବରେ ଆମେ ଜାଣିପାରିବା ସେ କଥା କହୁଛନ୍ତି ଭଗବାନ କହୁଛନ୍ତି, ଯଥା ଜ୍ଞାନ ଅଛି ତତ୍ ଶୁଣୁ। ଯଥା ଗ୍ୟାସ୍ ଅଛି ଯେ ସପ୍ତମ ଅଧ୍ୟାୟରେ ଆରମ୍ଭରେ ଭଗବାନ କହୁଛନ୍ତି ଏକଥା ଅର୍ଜୁନକୁ, ଶୁଣୁ ଏଇ ଭକ୍ତି ଆରମ୍ଭ ହେଉଛି 6ଟି ଅଧ୍ୟାୟରେ ଭକ୍ତି ବିଷୟରେ ବର୍ଣ୍ଣନା କରାଗଲା 7-12, ତେଣୁ 12 ଅଧ୍ୟାୟ ହେଉଛି ଭକ୍ତି ଯୋଗ, ଏଇ ଭକ୍ତି ଆରମ୍ଭ ହେଉଛି ଶ୍ରବଣରୁ। ତେଣୁ ପ୍ରହ୍ଲାଦ ମହାରାଜ ମୋତେ କହିଲେ, ଶ୍ରବଣମ କୀର୍ତ୍ତନଂ ବିଷ୍ଣୁ ସ୍ମରଣମ, ତେଣୁ ଏଇ ଯେଉଁ 9ଟି ଅଙ୍ଗ ରହିଛି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଦନ ଦାସ୍ୟ ସଖ୍ୟ ଆତ୍ମନିବେଦନ, ଗୋଟିଏ ଗୋଟିଏ ଆଚାର୍ଯ୍ୟ ଗୋଟିଏ ଗୋଟିଏ ଭକ୍ତିର ଅଙ୍ଗ ଯାଜନ କରି ସିଦ୍ଧିପ୍ରାପ୍ତ ହୋଇଯାଇଛନ୍ତି। ଶ୍ରବଣେ ପରୀକ୍ଷିତ, ପରୀକ୍ଷିତ ହେଉଛନ୍ତି ଶ୍ରବଣରେ ଆଚାର୍ଯ୍ୟ। ଅଭବତ୍ ବୟାସଖୀ କୀର୍ତ୍ତନେ, କୀର୍ତ୍ତନରେ ବୟାସଖୀ ବା ସୁଖଦେବ ଗୋସ୍ୱାମୀ, ଏବଂ ସ୍ମରଣରେ ହେଉଛନ୍ତି ପ୍ରହ୍ଲାଦ। ଏଇଭଳି ଭାବରେ ଗୋଟିଏ ଗୋଟିଏ ଅଙ୍ଗ ଯାଜନ କରି ଜଣେ ସିଦ୍ଧିପ୍ରାପ୍ତ ହୋଇଛନ୍ତି। ତେଣୁ ଏଇ ଶ୍ରବଣରୁ ଆରମ୍ଭ ହେଉଛି ଭକ୍ତି ଆରମ୍ଭ ହେଉଛି, ସେଥିପାଇଁ ମହାପ୍ରଭୁ ଏହି ଶ୍ଳୋକଟି ଉପରେ କହିଲେ, ଏହ ହୟ ଆମେ ଭଗବାନ କଥା ଶ୍ରବଣ କରିବା, ଶ୍ରବଣ ମାଧ୍ୟମରେ ଆମେ ଭଗବାନ ବିଷୟରେ ଜାଣିବା, ଭକ୍ତି ପ୍ରାପ୍ତ ହୋଇପାରିବା, ଶ୍ରବଣରୁ ଆସିବ ଏ କଥା। ଶ୍ରବଣ ଶ୍ରବଣ ହେଉଛି ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆ ଭିତରେ ଯଦି କୁହାଯିବ ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ, ତା ଭିତରେ ମଧ୍ୟ କେଉଁ ଗୋଟେ ଶ୍ରେଷ୍ଠ ଅଛି, ତାହେଲେ ତା'ର ଶ୍ରେଷ୍ଠ ହେଉଛି କେଉଁଟା, ना एतन निर्विद्यमानानां इच्छतामकुतुभयं योगिनां नुपनिर्मितं हरिर्नामानुकीर्तनम्। यदि श्रेष्ठ को आजीव तारे भगवान का कीर्तन इतन निर्विद्यमानानां इतने आवरण कौन से विवाद नहीं योगिनां समस्त योगी मैंने यहाँ को निर्णय कर इतन निर्विद्यमानानां इच्छतामकुतुभयं आर अनेक अर्थ रही किंतु जो मैंने अकुतुभय हाँ चाहते जो मैंने भयर मुक्त हाँ चाहते योगी मैंने यहाँ निर्णय कर हरेर नामानुकीर्तन भगवान का नाम अनुकीर्तन नाम को परंपरा रे कीर्तन करवा जो भाव में भगवान गुरुदेव ठार श्रवण करवा से अनुसार कीर्तन करवा हरे कृष्णा 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 हरे 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 राम 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 हरे इवि भाव नामानुकीर्तन भगवान का नाम कीर्तन करवा ये मध्यम आम जीवन सिद्धि जीवन लक्ष्य को प्राप्त हो जाएपरिया तेणु ये आरंभ हो श्रवण रु श्रवण जो कथा कहले राय रामानंद माँ गुरुपाल ए आगे कर आर आगे कथा सब रही से सब कह तेणु यीलार चैतन्य चरितामृत मध्य लीलार अष्टम परिच्छेद ये राय रामानंद महाप्रभु विषय कथबार्ता चलती महाप्रभु राय रामानंद जो भाव भगवद गीतार अर्जुन भगवान संवाद चलती सेभली भाव अष्टम अध्याय राय रामानंद भगवान संवाद चल भगवान यू मध्यम समग्र मानव समाज को ये ज्ञान प्रदान करें साध्य केमी प्राप्त हवा आम जीवन केमी लक्ष्य प्राप्त हो पारा ये भगवान कथा श्रवण मध्यम श्रवण मध्यम आम से जीवन लक्ष्य को प्राप्त हो पारा तेणु ये श्रवण हूँ बहुत गुरुत्वपूर्ण तेणु ये श्रवण किभली करवा ना उपयुक्त धारे श्रवण करवा पुरुष से परंपरा जो धारा रही कलिजुगरे चारोटी संप्रदाय रही संप्रदाय मध्यम कथा श्रवण करवा संप्रदाय विना जे मंत्रा ते निष्फल मता संप्रदाय जो कथा आसुना सी प्रकृत तार फल आम प्राप्त हो पारा ना विशेष भाव सनातन गोस्वामी कहते अवैष्णव मुखोदीर्ण पूतम हरि कथामृत श्रवण श्रवण नैव कर्तव्य सर्पोचिष्ट यथापय ये भगवान कथा जो श्रवण करवा ये हूँ भगवान भक्त मुख श्रवण करवा किंतु अवैष्णव मुख केवल श्रवण करवा ना अवैष्णव मुखोदीर्ण पूतम हरि कथामृत जदियो भगवान कथा अमृत एवं पवित्र किंतु तथापि अवैष्णव मुखर आम श्रवण करवा श्रवण नैव कर्तव्य ठीक नुह जदि जन प्रश्न पचारे कि तो भगवान कथा अमृत से तो शून्य कौन असुविधा अच्छी सर्पोचिष्ट यथा पय जो भाव पय बा क्षीर ये अमृत किंतु जाकु जदि सर्प मुह मार उचिष्ट हो जाटा तामृत रही से विषय परिणत हो तेणु भगवान कथा उपयुक्त अधिकारी श्रवण करवा कथ विशेष भाव में वैष्णव मान श्रवण करवा कथा तमें जीवन लक्ष्य विषय जापर एवं से अनुसार कार्यकारी से लक्ष्य को प्राप्त हो पार तेणु आम कथा को विश्राम देवा जय श्री चैतन्य चरितामृत की जय श्री प्रभुपाद महाराज की जय श्री गुरुदेव की अनंत कोटि वैष्णवंद की जय गौर प्रेमानंदे ऑल गोड़ी स्टेशन मुठ गुटी ऑल गोड़ी स्टेशन मुठ गुटी ऑल गोड़ी